ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ବଜେଟ୍ ଅଧିବେଶନର ଦୁଇ ନମ୍ଘର ଦିନେ ଆଜି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ ହେବା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଗୃହନ ଏହି ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବେ। ତା ଋତୁରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭିଏ ଅନନ୍ତ ନାଗେଶ୍ୱରନ୍ ସାମ୍ବାଦିକମାନଙ୍କୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ବାବଦେ ବିସ୍ତୃତ ଭାବେ ସୂଚନା ଦେବେ। ସୂଚନା ଅନୁସାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ହେଉଛି 2025-26 ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରଦର୍ଶନର ରିପୋର୍ଟ କାର୍ଡ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଗଲାକାଲି ଆୟୋଗର ଚୂଡ଼ାନ୍ତ ରିପୋର୍ଟ ହସ୍ତାନ୍ତର କରିଛନ୍ତି। କମିଶନ ତରଫ ଦିଆଯାଇଥିବା ରିପୋର୍ଟଟି ଏକସୂତ୍ରୀ ଭିତ୍ତିକ ବ୍ୟବସ୍ଥାଥି ଆଞ୍ଚଳିକ ସ୍ୱାୟତ୍ତ ସଂସ୍ଥାମାନଙ୍କ ଭିଭିଭୂମିକୁ ବରଖସ୍ତ କରିବା ରୂପରେ ଜୋର୍ ଦିଆଯାଇଛି। ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଆଉ ସହରୀ ଇଲାକାର ଭିନ୍ ଭିନ୍ ଆବଶ୍ୟକତାକୁ ଖାସ୍ କରି ଧ୍ୟାନ ଦିଆଯାଇଛି। ଆଞ୍ଚଳିକ ସଂସ୍ଥାମାନଙ୍କର ସାମଗ୍ରିକ ବିକାଶ ଲାଗି ଆର୍ଥିକ ଆଉ ଅଣଆର୍ଥିକ ବ୍ୟବସ୍ଥାର ସୁପାରିଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ପୋର୍ଟାଲର ବିଲ୍ ଉନ୍ମୋଚନ କରିଛନ୍। ସମୀକ୍ଷା ପୋର୍ଟାଲ ଜରିଏ ରାଜ୍ୟ ଅର୍ଥ ଆୟୋଗ ଆଉ କେନ୍ଦ୍ର ଅର୍ଥ ଆୟୋଗର ଅନୁଦାନୀ ଚାଲିଥିବା ଜନକଲ୍ୟାଣକାରୀ ପ୍ରକଳ୍ପମାନଙ୍କର କାର୍ଯ୍ୟାନ୍ୱୟନ ଆଉ ଅଗ୍ରଗତି ବାବଦେ ସୂଚନା ମିଳିପାରିବା। ଜନସାଧାରଣ, ନିର୍ବାଚିତ ପ୍ରତିନିଧି କି କେନ୍ସିବିଲ୍ ବ୍ୟକ୍ତି www.samikhya.odisha.gov.in କେ ଯାଇକରି ପ୍ରକଳ୍ପମାନଙ୍କର ବାବଦେ ତଥ୍ୟ ପାଇପାରିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଲାକାଲି ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଦର୍ଶନ କରିକିରି ଧାନଘିନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତାର ସହିତ ମଣ୍ଡିମାନଙ୍କେ ସିସିଟିଭି ବ୍ୟବସ୍ଥାର ଅନୁଧ୍ୟାନ, ମିଲ୍କେ ଯାଉଥିବା ଧାନଗାଡ଼ି ଟ୍ରେକିଂ ଆଉ ଇ ବାବଦ ଲାଇଭ୍ ଫୁଟେଜ୍ ବ୍ୟବସ୍ଥାର ବିଲ୍ ମନ୍ତ୍ରୀ ତଦାରଖ କରିଛନ୍। ଚାଷୀମାନଙ୍କର ସ୍ୱାର୍ଥ ରକ୍ଷା ଲାଗି ସରକାର ବହୁଟେ ପଦକ୍ଷେପ ନେଉଛନ୍। ଧାନଘିନାକେ ନେଇକରି କେନ୍ସିବିଲ୍ ସମସ୍ୟା ଦେଖାଗଲେ ତୁର୍ତ୍ତି ତାର ସମାଧାନ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କେନ୍ସି ଅଭିଯୋଗ କରବାର୍କେ ହେଲେ ଚାଷୀମାନେ 1967 ନମ୍ଘରଟି ସିଧାସଳଖ ଅଭିଯୋଗ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦନ ଚାଲିଥିବା ଏସିଆର ସବୁଠୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ୱିଙ୍ଗସ୍ ଇଣ୍ଡିଆ 2026 ଓଡ଼ିଶା ସରକାର ସାମିଲ ହୋଇକରି ଭବିଷ୍ୟତ ବିମାନ ଚଳାଚଳକୁ ନେଇକରି ତାର ଦୂରଦୃଷ୍ଟି ଉପସ୍ଥାପନ କରିଛନ୍। କାର୍ଯ୍ୟକ୍ରମଟି ଓଡ଼ିଶା ଟେକ୍ସ ଫ୍ଲାଇଟ୍ ବିଷୟବସ୍ତୁ ଉପରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶା ପାଭିଲିୟନ୍ର ଭାରତର ବିମାନ ଚଳାଚଳ କ୍ଷେତ୍ରଟି ବଢ଼ୁଥିବା ରାଜ୍ୟର ଭୂମିକା ବାବଦେ ଉପସ୍ଥାପନ କରାଯାଇଛି। ଇତାର ଜରିଏ ଓଡ଼ିଶା ବିମାନ ଚଳାଚଳ ଦୂରଦୃଷ୍ଟିକୁ ପ୍ରଦର୍ଶନ କରାଯିବା ସହିତ ମହିଳା ନେତୃତ୍ୱ ଆଉ ଦକ୍ଷତା ଭିତ୍ତିକ ଅଭିବୃଦ୍ଧି ଉପରେ ଜୋର୍ ଦିଆଯାଇଛି, ଯେଉଁଟାକି ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ରୋଡ୍ମ୍ୟାପ୍ ସଙ୍ଗେ ଯୋଡ଼ି ହୋଇଛି। କାର୍ଯ୍ୟକ୍ରମଟି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ବିମାନ ଚଳାଚଳ କ୍ଷେତ୍ରଟି ମହିଳା ଶୀର୍ଷକ ଅଧିବେଶନଟି ଯୋଗ ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ତରଫ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ 2026 ଗଲାକାଲିଠାରୁ ମୂଲ ହୋଇଛି। ଏବେ 31 ତାରିଖ ତକ ହେବାର୍କେ ଥିବା କାର୍ଯ୍ୟକ୍ରମଟି 260 ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓଡ଼ିଶାର ଭିନ୍ ଭିନ୍ ପର୍ଯ୍ୟଟନସ୍ଥଳୀ, ମନ୍ଦିର, ସମୁଦ୍ର ଖଣି ଆଉ ଐତିହାସିକ ଜାଗାମାନଙ୍କେ ବୁଲ୍ବାର ସହିତ ରାଜ୍ୟର ମୁଖ୍ୟ ଶିକ୍ଷାନୁଷ୍ଠାନମାନଙ୍କୁ ବୁଲି ଦେଖିବେ। ଇତାର ଜରିଏ ରାଜ୍ୟର ଜୁଆନ ପିଲା ଟୁକେଲମାନେ ଓଡ଼ିଶାର ଗୌରବମୟ ଇତିହାସ, କଳା, ସଂସ୍କୃତି ଆଉ ଶିକ୍ଷା ବ୍ୟବସ୍ଥା ବାବଦେ ଜାଣିପାରିବେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଗଲାକାଲି ହୋଇଥିବା ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ମଡେଲ ଯୁବ ଗ୍ରାମ ସଭାର ବିଜେତାମାନଙ୍କୁ ଜାତୀୟ ପୁରସ୍କାର ଦିଆଯାଇଛି। ଏଥି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ହିର୍ଲି ଇଏମ୍ଆର୍ଏସ୍ ବିଦ୍ୟାଳୟକେ 2 ପୁରସ୍କାର ମିଳିଛି। ଏ ବାବଦେ 75 ଲକ୍ଷ ଟଙ୍କା ବିଦ୍ୟାଳୟକେ ଦିଆଯାଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଗବେଷଣା ଓ ବିସ୍ତାରକେ ବରଖସ୍ତ କରିବା ଲାଗି କୋରାପୁଟନ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଉ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUET ଭିତରେ ଗଲାକାଲି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ଆଉ ତାର ସହଯୋଗୀ କ୍ଷେତ୍ରଟି ଗବେଷଣା ଆଉ ନୂଆ ସୃଜନ ଆଉ ବିସ୍ତାର କାର୍ଯ୍ୟକଳାପ ଦିଗେ ଏ ବୁଝାମଣା ପତ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ନୂଆପଡ଼ା ଜିଲ୍ଲାର ସଦ୍ଭାବନା ଗୃହନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଥି ଗଲାକାଲି ଉନ୍ନୟନ ସମିତିର ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ସବୁ ବିଭାଗ ଭିତରେ ତାଲମେଲ ରଖିକରି ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକେ ତୃତି ଓ ସୁନିଶ୍ଚିତ କରିବା ଲାଗି ଫି ମାସ ଏନ୍ତା ବୈଠକ କରବାର୍କେ ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍। ଇତାର ସହିତ ଜିଲ୍ଲାର ସବୁ ସରକାରୀ କାମକାଜ ପେପରଲେସ୍ ଭାବେ କରବାର୍କେ ଜୋର୍ ଦେଇଛନ୍। ଓସ୍ୱାନ ଜରିଏ ଅନ୍ଲାଇନ୍ ଫାଇଲ୍ ଆଉ ହର୍ ରକମର ଚିଠିପତ୍ର ଦିଆନିଆ କରବାର୍କେ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ପାଣିପାଗ, ପଶ୍ଚିମା ଝଡ଼ ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛେ। ଏବେ 2 ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ିକରି ଶୀତ ଆହୁରି କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।